ଚେଷ୍ଟାକୁ ବି ସମ୍ଭବ ନୁହେଁ। ସେଥିରେ ହସ୍ତକ୍ଷେପ କରିବା, ଭଗବାନଙ୍କ ସୃଷ୍ଟିରେ ଈଶ୍ୱତର ଅପବ୍ୟବହାର କରିବା, ଏହା କହି ଗୁରୁଦେବ ଅଦୃଶ୍ୟ ହୋଇଗଲେ। ସାଥିରେ ନେଇଥିବା ନିର୍ମାଲ୍ୟ କଣିକା ଗୁଡ଼ିକୁ ମୋ ବାମ ପଟେ ଘେରିଥିବା ମୋ ଗ୍ରାମର ଦିବ୍ୟାଙ୍ଗତା ନାରୀ ଆତ୍ମା ଯେଉଁମାନେ ଭୂତ ପିଶାଚ ହୋଇଯାଇଥିଲେ ଓ ଡାହାଣ ପଟେ ପୁରୁଷ ଆତ୍ମା ଛାୟାମୂର୍ତ୍ତମାନଙ୍କୁ ବାଣ୍ଟିଦେଲି। ମୋର ଲକ୍ଷ୍ୟ ଥିଲା ତିନୋଟି, ତନ୍ତ୍ର ବଳରେ ଭୂତ ଭବିଷ୍ୟ ତତ୍ତ୍ୱ ଜାଣି ସର୍ବଜ୍ଞ ବୋଲାଇବି, ବଚନ ସିଦ୍ଧି ହୋଇ ଲୋକମାନଙ୍କୁ ଆଶୀର୍ବାଦ ଦ୍ୱାରା ଧନ ଓ ସୁଖ ଦେବା, ମନ୍ତ୍ର ଦ୍ୱାରା ରୋଗ ଆରୋଗ୍ୟ କରି କେଶରୁ ପ୍ରାଣୀଙ୍କ ଉଦ୍ଧାର କରିବା। ହେଲେ ଗୁରୁଦେବଙ୍କର ବାରଣ ମାନି ମୁଁ ଫେରିଆସିଲି। ନିଶାର୍ଦ୍ଧରେ ଶ୍ମଶାନ ନିକଟ କାମାକ୍ଷା ଦେବୀ ପୀଠରେ ମନ୍ତ୍ରିତ ମଣ୍ଡଳ ଭିତରେ ବସିଥିବା ମୋର ସାନ ଭାଇ ଲକ୍ଷ୍ମୀପ୍ରସାଦ ଓ ଶିଷ୍ୟ ସମୟ ଅଜୟକୁ କହିଲେ, 2 ବର୍ଷ ପାଇଁ ରଗଡ଼ି ମଶାଣି ବାନ୍ଧିଲି, କୌଣସି ଆଧିଦୈବିକ ଶକ୍ତି ରଗଡ଼ିର ବାସିନ୍ଦାକୁ ପ୍ରଭାବିତ କରିପାରିବେନି, କେହି ଗୁଣିଆ ରଗଡ଼ି ଲୋକଙ୍କୁ କଳା ଯଦି କରିପାରିବେନି। ମନ୍ତ୍ର ବଳରେ ଗ୍ରାମର ସୀମା ବାନ୍ଧିଲି। ସାଧାରଣତଃ ଭୂତ ପିଶାଚମାନେ ସାତଟି ନଈ ପାରି ହୋଇ ଯାଇପାରନ୍ତି ନାହିଁ, କୌଣସି ଶକ୍ତିଶାଳୀ ଗୁଣିଆ ବାନ୍ଧି ନେଇପାରେ, କିମ୍ବା ମୃତ ବ୍ୟକ୍ତିର ବଂଶଜ କେହି ତୀର୍ଥଟାନ ଅସ୍ଥି ନେଇଗଲେ ସେମାନେ ତା ସହିତ 7 ନଈ ଡିଇଁପାରନ୍ତି। ଏବେ ଆରାମରେ ମୁଁ ପ୍ରବାସ କରିବି, ଏହି ସମୟରେ ଆମେ ପରୋପକାର କରିବା, ଏହିପରି 7ଟି ପ୍ରବାସ ସନ୍ନ୍ୟାସ ପୂର୍ବରୁ ବିଧେୟ। ହେଲେ ବିଧିବିଧାନ ଅଲଗା। ପ୍ରଥମ ପ୍ରବାସରେ ହିଁ ଅନୁଭବ କଲି ଏ କଳିଯୁଗରେ ମୋକ୍ଷ ବା ପରମ ଶାନ୍ତି କାହାର ବି ପରମ ଲକ୍ଷ୍ୟ ନୁହେଁ। ପରେ ମୋର ସଂଗୃହୀତ ତନ୍ତ୍ରଜ୍ଞାନର ଖାତାଟିକୁ ଶକ୍ତିପ୍ରସାଦ ପ୍ରାଚୀନ ପ୍ରକାଶନକୁ ଦେଇଦେଲି, ହେଲେ ତାକୁ ସେ ପ୍ରକାଶ କଲେ କି ନାହିଁ ବୁଝିଲି ନାହିଁ। ଅବିଦ୍ୟା ତ ଅବିଦ୍ୟା, ସାଂସାରିକ ମାୟା ମଧ୍ୟରେ ନାମ ଯଶର ମୋହ ମଧ୍ୟ ଅତ୍ୟନ୍ତ ଅବିଦ୍ୟା ମାୟା।